ଜିରିମିୟ ଅଧ୍ୟାୟ 52 ସିଦିକିୟ ରାଜ୍ୟ କରିବାକୁ ଆରମ୍ଭ କରିବା ବେଳେ 21 ବର୍ଷ ବୟସ୍କ ଥିଲା ଓ ସେ ଜିରୁସାଲମରେ 11 ବର୍ଷ ରାଜ୍ୟ କଲା। ତାହାର ମାତାର ନାମ ହମୁଟଲ। ସେ ଲିବ୍ନା ନିବାସୀ ଜିରିମିୟଙ୍କ କନ୍ୟା ଥିଲା। ଆଉ ସେ ଜିହୋଆକିମର କୃତ ସମସ୍ତ କର୍ମାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ କୁକର୍ମ କଲା, କାରଣ ସଦାପ୍ରଭୁଙ୍କ କ୍ରୋଧ ସକାଶୁ ସେ ସେମାନଙ୍କୁ ଆପଣା ଛାମୁରୁ ଦୂର ନ କରିବା ପର୍ଯ୍ୟନ୍ତ ଜିରୁସାଲମ ଓ ଜିହୁଦାରେ ଏପରି ଘଟଣା ଘଟିଲା। ଆଉ ସିଦିକିୟ ବାବିଲ ରାଜାର ବିଦ୍ରୋହୀ ହେଲା। ଅନନ୍ତର ତାହାର ଅଧିକାରର 9ମ ବର୍ଷରେ 10ମ ମାସର 10ମ ଦିନରେ ବାବିଲର ରାଜା ନବୁଖଦ୍ନିଶ୍ଚର ଓ ତାହାର ସମସ୍ତ ସୈନ୍ୟ ଜିରୁସାଲମକୁ ଆସି ତହିଁ ବିରୁଦ୍ଧରେ ଛାଉଣି କଲେ। ଆଉ ସେମାନେ ତହିଁର ଚତୁର୍ଦ୍ଦିଗରେ ଗଡ଼ ନିର୍ମାଣ କଲେ। ତହୁ ସିଦିକିୟ ରାଜାର ଅଧିକାରର 11 ବର୍ଷ ପର୍ଯ୍ୟନ୍ତ ନଗର ଅବରୁଦ୍ଧ ହୋଇ ରହିଲା। ଚତୁର୍ଥ ମାସରେ, ସେହି ମାସର 9ମ ଦିନରେ ନଗରରେ ମହାଦୁର୍ଭିକ୍ଷ ହେଲା। ତହିଁରେ ଦେଶୀୟ ଲୋକମାନଙ୍କ ନିମନ୍ତେ କିଛି ଖାଦ୍ୟ ମିଳିଲା ନାହିଁ। ତେବେ ନଗରର ଏକ ସ୍ଥାନ ଭଗ୍ନ ହୁଅନ୍ତେ ସମସ୍ତ ଯୋଦ୍ଧା ରାତ୍ରି ଯୋଗେ ରାଜାର ଉଦ୍ୟାନ ନିକଟସ୍ଥ ଦୁଇ ପ୍ରାଚୀରର ମଧ୍ୟବର୍ତ୍ତୀ ଦ୍ୱାରପଥ ଦେଇ ପଳାଇଲେ। ସେ ସମୟରେ କଲ୍ଦିୟମାନେ ନଗରର ବିରୁଦ୍ଧରେ ଚତୁର୍ଦ୍ଦିଗରେ ଥିଲେ। ପୁଣି ଲୋକମାନେ ଆରବା ପଥ ଦେଇ ଚାଲିଗଲେ, ମାତ୍ର କଲ୍ଦିୟମାନଙ୍କ ସୈନ୍ୟ ରାଜାର ପଛେ ପଛେ ଗୋଡ଼ାଇ ଜିରିଓପଦାରେ ସିଦିକିୟକୁ ଧରିଲେ। ତହିଁରେ ତାହାର ସକଳ ସୈନ୍ୟ ତାହା ନିକଟରୁ ଛିନ୍ନ ଭିନ୍ନ ହୋଇଗଲେ। ତହୁ ସେମାନେ ରାଜାକୁ ଧରି ହମାତ୍ ଦେଶସ୍ଥ ରିବ୍ଲାକୁ ବାବିଲ ରାଜା କତିକି ନେଇଗଲେ। ତହିଁରେ ସେ ତାହା ପ୍ରତି ଦଣ୍ଡାଜ୍ଞା କଲା। ଆଉ ବାବିଲର ରାଜା ସିଦିକିୟର ପୁତ୍ରମାନଙ୍କୁ ତାହାର ସାକ୍ଷାତରେ ବଧ କଲା। ସେ ଜିହୁଦାର ଅଧିପତି ସମସ୍ତଙ୍କୁ ହିଁ ରିବ୍ଲାରେ ବଧ କଲା। ଆଉ ସେ ସିଦିକିୟର ଚକ୍ଷୁ ଉପାଡ଼ି ପକାଇଲା। ପୁଣି ବାବିଲର ରାଜା ତାହାକୁ ଶୃଙ୍ଖଳରେ ବଧ କରି ବାବିଲକୁ ନେଇଗଲା ଓ ତାହାର ମୃତ୍ୟୁ ପର୍ଯ୍ୟନ୍ତ ତାହାକୁ କାରାଗାରରେ ରଖିଲା। 5ମ ମାସରେ, ମାସର 10ମ ଦିନରେ ବାବିଲର ରାଜା ନବୁଖଦ୍ନିଶ୍ଚର ରାଜାର ଅଧିକାରର 19 ବର୍ଷରେ ବାବିଲ ରାଜାର ସମ୍ମୁଖରେ ଦଣ୍ଡାୟମାନ ନବୁସର୍ଦ୍ଦନ ନାମକ ପ୍ରହରୀବର୍ଗର ସେନାପତି ଜିରୁସାଲମକୁ ଆସିଲା। ପୁଣି ସେ ସଦାପ୍ରଭୁଙ୍କ ଗୃହ ଓ ରାଜଗୃହ ଦଗ୍ଧ କଲା। ପୁଣି ସେ ଜିରୁସାଲମସ୍ଥ ସକଳ ଗୃହ ଅର୍ଥାତ୍ ପ୍ରତ୍ୟେକ ବୃହତ୍ ଗୃହ ଅଗ୍ନିରେ ଦଗ୍ଧ କଲା। ଆଉ ପ୍ରହରୀବର୍ଗର ସେନାପତି ସଙ୍ଗେ ଥିବା କଲ୍ଦିୟ ସମସ୍ତ ସୈନ୍ୟ ଜିରୁସାଲମର ଚତୁର୍ଦ୍ଦିଗସ୍ଥ ପ୍ରାଚୀର ଭଗ୍ନ କଲେ। ସେତେବେଳେ ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ ଲୋକମାନଙ୍କ ମଧ୍ୟରୁ ନିତାନ୍ତ ଦରିଦ୍ରମାନଙ୍କୁ ଓ ନଗରର ଅବଶିଷ୍ଟ ଲୋକମାନଙ୍କୁ ଆଉ ବାବିଲ ରାଜାର ପକ୍ଷକୁ ପଳାୟନକାରୀମାନଙ୍କୁ ଓ ଅବଶିଷ୍ଟ ସାଧାରଣ ଲୋକମାନଙ୍କୁ ବନ୍ଦୀ କରି ନେଇଗଲା। ମାତ୍ର ପ୍ରହରୀବର୍ଗର ସେନାପତି ନବୁସର୍ଦ୍ଦନ ଦେଶର ନିତାନ୍ତ ଦରିଦ୍ରମାନଙ୍କ ମଧ୍ୟରୁ କେତେକଙ୍କୁ ଦ୍ରାକ୍ଷାକ୍ଷେତ୍ରର କର୍ମଚାରୀ ଓ କୃଷକ ହେବା ପାଇଁ ଛାଡ଼ିଗଲା। ପୁଣି କଲ୍ଦିୟମାନେ ସଦାପ୍ରଭୁଙ୍କ ଗୃହର ପିତ୍ତଳ ସ୍ତମ୍ଭ ଓ ସଦାପ୍ରଭୁଙ୍କ ଗୃହର ବୈଠିକି ସବୁ ଓ ପିତ୍ତଳମୟ ସମୁଦ୍ର ରୂପ ପାତ୍ର ଖଣ୍ଡ ଖଣ୍ଡ କରି ଭାଙ୍ଗି ତହିଁର ପିତ୍ତଳ ସବୁ ବାବିଲକୁ ନେଇଗଲେ। ଆହୁରି ସେମାନେ ହାଣ୍ଡି ଓ କରଚୁଲି, କତୁରୀ ଓ କୁଣ୍ଡ ଓ ଚମସ ଓ ପରିଚର୍ଯ୍ୟାର୍ଥକ ସକଳ ପିତ୍ତଳମୟ ପାତ୍ର ନେଇଗଲେ। ପ୍ରହରୀ ବର୍ଗର ସେନାପତି ତାଟିଆ ଓ ଅଙ୍ଗାରଧାନୀ ଓ କୁଣ୍ଡ ଓ ହାଣ୍ଡି ଓ ଦୀପବୃକ୍ଷ ଓ ଚମସ ଓ ପାତ୍ର ସବୁ ଯାହା ସୁନାର ଥିଲା ତାହା ସୁନା କରି ଓ ଯାହା ରୂପାର ଥିଲା ତାହା ରୂପା କରି ନେଇଗଲା। ସଲୋମନ ରାଜା ସଦାପ୍ରଭୁଙ୍କ ଗୃହ ନିମନ୍ତେ ଯେଉଁ ଦୁଇ ସ୍ତମ୍ଭ, ଏକ ସମୁଦ୍ର ରୂପ ପାତ୍ର ଓ ତହିଁର ତଳସ୍ଥ ଦ୍ୱାଦଶ ପିତ୍ତଳମୟ ବୃକ୍ଷ ରୂପ ବୈଠିକି ନିର୍ମାଣ କରିଥିଲେ, ସେହିସବୁ ପାତ୍ରର ପିତ୍ତଳ ଅପରିମିତ ଥିଲା। ପୁଣି ସେହି ଦୁଇ ସ୍ତମ୍ଭ ପ୍ରତ୍ୟେକର ଉଚ୍ଚ 18 ହାତ ଓ ପରିଧି 12 ହାତ ଓ ତହିଁର ସ୍ଥୂଳତା 4 ଅଙ୍ଗୁଳି ଓ ତାହା ଫମ୍ପା ଥିଲା। ଆଉ ତହିଁର ଉପରେ ପିତ୍ତଳର ମୁଣ୍ଡାଳି ଥିଲା। ସେହି ମୁଣ୍ଡାଳିର ଉଚ୍ଚ 5 ହାତ ଓ ମୁଣ୍ଡାଳିର ଉପରେ ଚତୁର୍ଦ୍ଦିଗରେ ଜାଲିକର୍ମ ଓ ଡାଳିମ୍ବାକୃତି ଥିଲା। ସେସବୁ ପିତ୍ତଳମୟ ଥିଲା। ଆଉ ଦ୍ୱିତୀୟ ସ୍ତମ୍ଭର ମଧ୍ୟ ଏହି ପ୍ରକାର ଆକାର ଓ ଡାଳିମ୍ବ ଥିଲା। ପାର୍ଶ୍ୱରେ 96 ଡାଳିମ୍ବ ଥିଲା। ଜାଲିକର୍ମର ଉପରେ ଚାରିଆଡ଼େ 100 ଡାଳିମ୍ବାକୃତି ଥିଲା। ପୁଣି ପ୍ରହରୀ ବର୍ଗର ସେନାପତି ପ୍ରଧାନ ଯାଜକ ସରାୟକୁ ଓ ଦ୍ୱିତୀୟ ଯାଜକ ସଫନୀୟକୁ ଆଉ 3 ଜଣ ଦ୍ୱାରପାଳକୁ ଧରିଲା। ଆଉ ନଗରରୁ ଯୋଦ୍ଧାମାନଙ୍କ ଉପରେ ନିଯୁକ୍ତ 1 ଜଣ ଅଧ୍ୟକ୍ଷକୁ ଓ ନଗରରେ ପ୍ରାପ୍ତ ରାଜମୁଖ ଦର୍ଶନକାରୀମାନଙ୍କ ମଧ୍ୟରୁ 7 ଜଣକୁ ଓ ଦେଶର ଲୋକଗଣନାକାରୀ ସେନାପତିର ଲେଖକକୁ ଓ ନଗର ମଧ୍ୟରେ ପ୍ରାପ୍ତ ଦେଶୀୟ 60 ଲୋକକୁ ଧରିଲା। ପୁଣି ପ୍ରହରୀ ବର୍ଗର ସେନାପତି ନବୁସର୍ଦ୍ଦନ ସେମାନଙ୍କୁ ଧରି ରିବ୍ଲାକୁ ବାବିଲ ରାଜା କତିକି ନେଇଗଲା। ତହିଁରେ ବାବିଲର ରାଜା ହମାତ ଦେଶସ୍ଥ ରିବ୍ଲାରେ ସେମାନଙ୍କୁ ଆଘାତ କରି ବଧ କଲା। ଏହି ରୂପେ ଜିହୁଦା ଆପଣା ଦେଶରୁ ବନ୍ଦୀ ହୋଇ ନୀତ ହେଲା। ନବୁଖଦ୍ନିଶ୍ଚର ଯେଉଁମାନଙ୍କୁ ବନ୍ଦୀ କରି ନେଇଗଲା ସେହି ଲୋକମାନଙ୍କର ସଂଖ୍ୟା ଏହି 7ମ ବର୍ଷରେ 323 ଜଣ ଜିହୁଦୀ ଲୋକ, ନବୁଖଦ୍ନିଶ୍ଚରର ଅଧିକାରର 18 ବର୍ଷରେ ସେ ଜିରୁସାଲମରୁ 832 ଲୋକ ବନ୍ଦୀ କରି ନେଇଗଲା। ନବୁଖଦ୍ନିଶ୍ଚରର ଅଧିକାରର 23 ବର୍ଷରେ ନବୁସର୍ଦ୍ଦନ ପ୍ରହରୀ ବର୍ଗର ସେନାପତି 745 ଜଣ ଜିହୁଦୀଙ୍କି ବନ୍ଦୀ କରି ନେଇଗଲା। ସର୍ବସୁଦ୍ଧା 400 ଲୋକ ଥିଲେ। ଅନନ୍ତର ଜିହୁଦାର ରାଜା ଜିହୋଆଖିନ୍ର ବନ୍ଦିତ୍ୱର 37 ବର୍ଷର 12 ମାସରେ ଓ ସେହି ମାସର 25 ଦିନରେ ବାବିଲର ରାଜା ଇବିଲ ମରଦକ ଆପଣା ଅଧିକାରର ପ୍ରଥମ ବର୍ଷରେ ଜିହୁଦାର ରାଜା ଜିହୋଆଖିନ୍କୁ କାରାଗାରରୁ ବାହାର କରି ତାହାର ମସ୍ତକ ଉନ୍ନତ କଲା। ଆଉ ସେ ତାହାକୁ ପ୍ରୀତିବାକ୍ୟ କହିଲା ଓ ତାହା ସଙ୍ଗେ ବାବିଲରେ ଥିବା ରାଜାମାନଙ୍କର ଆସନଠାରୁ ତାହାର ଆସନ ଉଚ୍ଚରେ ସ୍ଥାପନ କଲା। ଆଉ ସେ ଆପଣା କାରାଗାରର ବସ୍ତ୍ର ପରିବର୍ତ୍ତନ କରି ଆପଣାର ଯାବଜୀବନ ନିତ୍ୟ ନିତ୍ୟ ତାହା ସମ୍ମୁଖରେ ଭୋଜନ କଲା। ପୁଣି ତାହାର ଦିନପାତ ନିମନ୍ତେ ବାବିଲ୍ୟ ରାଜାଠାରୁ ନିତ୍ୟ ବୃତ୍ତି ଦିଆଗଲା। ସେ ଆପଣା ମରଣ ଦିନ ପର୍ଯ୍ୟନ୍ତ, ଆପଣା ଜୀବନର ସମସ୍ତ କାଳ, ପ୍ରତିଦିନ ଏକ ନିରୂପିତ ଅଂଶ ପାଇଲା।